ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଆୟକର ଜମା କରୁଥିଲେ ହିତାଧିକାରୀଙ୍କ ରାସନ କାର୍ଡ କଟିବ ନାହିଁ ବୋଲି କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ। ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ଧାନ କିଣା ପାଇଁ ଶେଷ ତାରିଖ ଧାର୍ଯ୍ୟ। ପୁରୀ ରଥଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ଆସନ୍ତାକାଲି ମହାଶିବରାତ୍ରି ଉପଲକ୍ଷେ ଶୈବପୀଠଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ ଏବଂ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଆଜି ଖେଳାଯିବ 3 ମ୍ୟାଚ୍। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ରାଜ୍ୟରେ ଥିବା ରାସନ କାର୍ଡ ହିତାଧିକାରୀମାନେ ଆୟକର ଜମା କରିଥିଲେ ରାସନ କାର୍ଡ କଟିବ ନାହିଁ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ମନ୍ତ୍ରୀ କହିଛନ୍ତି ହିତାଧିକାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଯାଞ୍ଚ କରାଯିବା ସହ ଅଧିକାରୀମାନେ ଘରକୁ ଘର ବୁଲି ସର୍ଭେ କରିବେ।
ଗୋଟେ ମାନେ କମ୍ପ୍ଲେନ୍ ଆସି ପହଞ୍ଚିଛି, ଯେଉଁମାନେ ଇନକମ୍ ଟ୍ୟାକ୍ସ ରିଟର୍ନ ଦାଖଲ କରିଛନ୍ତି ସେମାନଙ୍କର କାର୍ଡ କଟିଯାଉଛି ବୋଲି। ମୁଁ ଏଠି କ୍ଲିୟର କରିଦେବାକୁ ଚାହେଁ ଯେ କାହାର କାର୍ଡ କଟିବ ନାହିଁ। ଥରେ କହିଛି ଫିଜିକାଲ ଭେରିଫିକେସନ ହେବ। ଏ ଲିଷ୍ଟ ଯାଇଛି ଅଧିକାରୀମାନଙ୍କ ପାଖକୁ, ସେମାନେ ଯାଇକି ଡୋର ଟୁ ଡୋର ବୁଲିବେ, ପ୍ରକୃତରେ କାହାର ଇନକମ୍ କେତେ କ'ଣ କେତେ ଦେଖିବେ, ତାପରେ ଯାଇ କାଟିବେ। ମୁଁ ଆଜି ବି ଅଧିକାରୀମାନଙ୍କୁ ଆଉ ଥରେ ରିମାଇଣ୍ଡ କରିଛି, କାହାର କାର୍ଡ କାଟନ୍ତୁ ନାହିଁ, କାହା ଚାଉଳ ବନ୍ଦ ହେବ ନାହିଁ। ପୁରା ତଦାରଖ କରିସାରିଲା ପରେ ପ୍ରକୃତରେ ଯିଏ ଗରିବ ଥିବ ତା କାର୍ଡ ରହିବ, ଆଉ ଯିଏ ଧନୀ ଲୋକ କୌଣସି କାରଣରୁ ସେ ହାତେଇ ନେଇଥିବେ ଆଗରୁ କାର୍ଡ, କିମ୍ବା ଆଗରୁ ଗରିବ ଥିଲେ ଏବେ ତାଙ୍କର ପୁଣି ଚିଠି ବଦଳିଥିବ ଚାକିରି ଫାକିରି କରିକିରି, ସେ କ୍ଷେତ୍ରରେ ସେଟା କଟିବ।
ସୂଚନା ଅନୁସାରେ ରାସନ କାର୍ଡ ହିତାଧିକାରୀମାନଙ୍କ ପାଇଁ ଇ କେୱାଇସି ଅପଡେଟ୍ କରିବାର ଅବଧିକୁ ରାଜ୍ୟ ସରକାର ଆସନ୍ତା ମାସ 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ରାଜ୍ୟରେ ଚାଷୀମାନଙ୍କଠାରୁ ମଣ୍ଡି ମାଧ୍ୟମରେ ଧାନ କିଣା ପାଇଁ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ଦିନ ଧାର୍ଯ୍ୟ କରାଯାଇଛି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସ୍ଥାନରୁ 65 ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇସାରିଛି। ସରକାରଙ୍କ ଦ୍ୱାରା ଲକ୍ଷ୍ୟ ଧାର୍ଯ୍ୟର 90% ଧାନ ସଂଗ୍ରହ ହୋଇସାରିଥିବା ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ଦେଶର ଘରୋଇ କ୍ଷେତ୍ରର କମ୍ପାନୀଗୁଡ଼ିକ 2023-24 ଆର୍ଥିକ ବର୍ଷରେ ଅଧିକ ଲାଭ କରିବା ସହିତ ଋଣ ପରିମାଣ ହ୍ରାସ କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇର ସୂଚନା ଅନୁଯାୟୀ କମ୍ପାନୀଗୁଡ଼ିକର ଲାଭ 4.2%ରୁ 15.3%କୁ ବୃଦ୍ଧି ପାଇଛି। ସେହିଭଳି ଉତ୍ପାଦନ କ୍ଷେତ୍ରରେ କମ୍ପାନୀଗୁଡ଼ିକର ଲାଭ 13.2% ବୃଦ୍ଧି ପାଇଛି। ଆର୍ବିଆଇ ସୂଚନା ଅନୁଯାୟୀ ରସାୟନ, ଔଷଧ, ବିଦ୍ୟୁତ୍ ଯନ୍ତ୍ରପାତି ଓ ଯାନବାହନ କମ୍ପାନୀଗୁଡ଼ିକର ସ୍ଥାୟୀ ସମ୍ପତ୍ତିରେ 10% ବୃଦ୍ଧି ପାଇଛି। ପୁଞ୍ଜିବଜାରରେ ପଞ୍ଜିକୃତ ହୋଇନଥିବା ବେସରକାରୀ କମ୍ପାନୀଗୁଡ଼ିକର ମଧ୍ୟ ଲାଭ ହୋଇଥିବା ଆର୍ବିଆଇ ରିପୋର୍ଟରେ ଦର୍ଶାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରସ୍ଥିତ ଡକ୍ଟର ଝସକେତନ ସାହୁ ସନ୍ତରଣାଗାର ପରିଦର୍ଶନ କରି ଏହାର ଉନ୍ନତିକରଣ ନିମନ୍ତେ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ସନ୍ତରଣାଗାରର ଆଧୁନିକୀକରଣ ଓ ପୁନର୍ବିକାଶ ହୋଇପାରିଲେ ଏଠାରେ ଜାତୀୟ ସ୍ତରର ସନ୍ତରଣ ପ୍ରତିଯୋଗିତା ହେବା ସହ ପିଲାମାନେ ଉନ୍ନତ ପ୍ରଶିକ୍ଷଣ ନେଇପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଜନସାଧାରଣଙ୍କ ଆର୍ଥିକ ବିକାଶ କ୍ଷେତ୍ରରେ ତୃଣମୂଳ ସ୍ତରରେ ସମବାୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ଗଞ୍ଜାମ ଜିଲ୍ଲା ଗୋପାଳପୁରସ୍ଥିତ ସମବାୟ ପରିଚାଳନା ପ୍ରତିଷ୍ଠାନରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଶ୍ରୀ ଜେନା ଯୋଗଦେଇ ସମବାୟ ଜରିଆରେ ସମ୍ପୃକ୍ତ ସଂସ୍ଥାଗୁଡ଼ିକର ସଭ୍ୟମାନେ ଉପକୃତ ହୋଇପାରିବେ ବୋଲି କହିଛନ୍ତି। କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମାଣ୍ଡିଆ ଚାଷର ଆମଦାନୀ ଓ ରପ୍ତାନୀ ଉପରେ ଜନସାଧାରଣ କିପରି ଲାଭାନ୍ୱିତ ହେବେ ସେ ସମ୍ପର୍କରେ ଗୁରୁତ୍ୱ ପ୍ରଦାନ କରିଥିଲେ। ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ୱରଠାରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ରଥଯାତ୍ରାକୁ ସୁବ୍ୟବସ୍ଥିତ ଏବଂ ଶୃଙ୍ଖଳିତ ଭାବେ ଆୟୋଜନ ପାଇଁ ଆଲୋଚନା ହୋଇଛି। ବୈଠକରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁଲିସ୍ ଡିଜି, ଜିଲ୍ଲାପାଳ ପ୍ରମୁଖ ଅଂଶଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ଆସନ୍ତା ଜୁନ୍ ମାସ 27 ତାରିଖରେ ପୁରୀ ରଥଯାତ୍ରା ଅନୁଷ୍ଠିତ ହେବ। ରାଜ୍ୟର କେତେକ ସ୍ଥାନରେ ଆଜି ସକାଳେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି। ଭୁବନେଶ୍ୱର ସମେତ ବାଲେଶ୍ୱର, ବାରିପଦା ଓ ପାରାଦୀପରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ 5.1 ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ପୂର୍ବରେ ପୁରୀରୁ 286 କିଲୋମିଟର, ଭୁବନେଶ୍ୱରରୁ 297 କିଲୋମିଟର ଏବଂ ଦକ୍ଷିଣରେ କୋଲକାତାଠାରୁ 337 କିଲୋମିଟର ଦୂରରେ ରହିଥିଲା। ଭୂକମ୍ପ ଦ୍ୱାରା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମନୋରଞ୍ଜନ ଓ ଗଣମାଧ୍ୟମ କ୍ଷେତ୍ରରେ ଭାରତ ବିଶ୍ୱରେ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛି। ବର୍ତ୍ତମାନ ଦେଶ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ ୱେବ୍ସ ମାଧ୍ୟମରେ ଏହି କ୍ଷେତ୍ରରେ ନେତୃତ୍ୱ ନେବାକୁ ପ୍ରସ୍ତୁତ କରୁଛି। ୱେବ୍ସର ଉଦ୍ଦେଶ୍ୟ ହେଉଛି ଦେଶରେ ମିଡିଆ ଏବଂ ମନୋରଞ୍ଜନର ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ତଥା କ୍ରିଏଟ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହିତ କରିବା। ସମ୍ମିଳନୀରେ ସିନେ, ଟେଲିଭିଜନ, ଓଟିଟି, ଗେମିଂ, ସଙ୍ଗୀତ, ଆନିମେସନ୍, କୃତ୍ରିମ ବୁଦ୍ଧିମତା ଆଦି ବିଷୟରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା ମେ 1 ତାରିଖରୁ ମେ 4 ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଏହି ସମ୍ମିଳନୀର ଆୟୋଜନ ହେବ। ଦେଶର ସାଂସ୍କୃତିକ ଉତ୍ସବ ଓ ସୃଜନଶୀଳତାର ମହୋତ୍ସବ ୱେବ୍ ସମ୍ପର୍କରେ ସିନେ ସମୀକ୍ଷକ ତଥା ଲେଖକ ସୂର୍ଯ୍ୟଦେଓ ଆକାଶବାଣୀକୁ କୁହନ୍ତି।
ୱେବ୍ କ୍ରୋନିକଲ ଯୋଉ ଆସୁଛି ଏଆଇ ପାୱାର ସ୍କୁଲ ୱାର୍ଲ୍ଡ ଅଡିଓ ଭିଜୁଆଲ ଆଉ ଏଣ୍ଟରଟେନମେଣ୍ଟ ସମ୍ବିତର ଯୋଉ ଚ୍ୟାଲେଞ୍ଜ ଗୁଡା ପାର୍ଟିସିପେଟ କଲେ ସେଠି ଏଆଇ ଜେନେରେଟ କମିକ ସବୁ ରିଜର୍ଭ କରିବା ପାଇଁ ନୂଆ ୱେବ୍ ସବୁ ପ୍ରଡ୍ୟୁସ କରିବା ପାଇଁ ଏବଂ 1 ତାରିଖ ମେ 2025 ପର୍ଯ୍ୟନ୍ତ ଜିଓ ୱାର୍ଲ୍ଡ କନ୍ଫରେନ୍ସ ସେଣ୍ଟର ଆଉ ଜିଓ ୱାର୍ଲ୍ଡ ଗାର୍ଡେନ୍ସ ମୁମ୍ବାଇରେ ଏଠି ୟୁନିକ୍ ହବ୍ ହବ ଏବଂ ସେଇଟା ଏଣ୍ଟାୟାର ମିଡିଆ ଆଉ ଏଣ୍ଟରଟେନମେଣ୍ଟ ସେକ୍ଟରକୁ ଗୋଟେ ବଡ଼ କନ୍ଫରେନ୍ସ ହବ ହୋଇଥାଏ ରିଜର୍ଭ କରିବା ପାଇଁ ନୂଆ ନୂଆ କ୍ରିଏଟିଭିଟି ଆଇଡିଆ ଗୁଡାକୁ
ରାଜ୍ୟର ବିଭିନ୍ନ ଶୈବପୀଠଗୁଡ଼ିକରେ ଆସନ୍ତାକାଲି ମହାଶିବରାତ୍ରୀ ବା ଜାଗର ଯାତ୍ରା ଉପଲକ୍ଷେ ମନ୍ଦିରଗୁଡ଼ିକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି ଏବଂ ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯାଇଛି। କଟକର ବାବା ଧବଳେଶ୍ୱର, ପୁରୀର ଶ୍ରୀ ଲୋକନାଥ, ନୟାଗଡ଼ର ଲଡ଼ୁବାବା, ଢେଙ୍କାନାଳ ଜିଲ୍ଲା କପିଳାସ ପୀଠର ଶ୍ରୀ ଚନ୍ଦ୍ରଶେଖର, ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ମନ୍ଦିରରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥାମାନ ଗ୍ରହଣ କରାଯାଇଛି। ଆସନ୍ତାକାଲି ଲିଙ୍ଗରାଜ ମନ୍ଦିରରେ ରାତି 10ଟା ବେଳେ ମହାଦୀପ ଉଠିବ ବୋଲି ମନ୍ଦିର ନିଯୋଗ ପକ୍ଷରୁ କୁହାଯାଇଛି। ରାତି 3:30ରୁ ହରିହର ଭେଟ ନୀତିକାନ୍ତି ଅନୁଷ୍ଠିତ ହେବ। ସେହିପରି ଭୋର 4:30ରୁ 5:15 ମଧ୍ୟରେ ବଡ଼ସିଂହାର ଓ ପହୁଡ଼ନୀତି ହେବା ଲାଗି ନିର୍ଦ୍ଧାରଣ କରାଯାଇଛି। ସୁରକ୍ଷା ଦୃଷ୍ଟିକୋଣରୁ ସିସିଟିଭି ବ୍ୟବସ୍ଥା କରାଯାଇଛି। ଭଦ୍ରକ ଜିଲ୍ଲାର ଆରଡ଼ିସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାଗରଯାତ୍ରା ଉପଲକ୍ଷେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୀଠକୁ ସଂଯୋଗ କରୁଥିବା 3ଟି ନଦୀ ଘାଟରେ କଡ଼ା ସୁରକ୍ଷା ସହ ଓଡ୍ରାଫ୍ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଥିବା ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ସୂଚନା ଦେଇଛନ୍ତି। ବାବା ଆଖଣ୍ଡଳମଣିଙ୍କ ପୀଠରେ ଆସନ୍ତାକାଲି ଭୋର 4:30 ସମୟରେ ମହାଦୀପ ଉଠେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀର ଶ୍ରୀ ଲୋକନାଥଙ୍କ ପୀଠରେ ମହାଦୀପ ରାତି 3 ପରେ ଉଠିବ ବୋଲି ସୂଚନା ମିଳିଛି। ବାବା ଧବଳେଶ୍ୱରଙ୍କଠାରେ ରାତି 1:00ରେ ମହାଦୀପ ଉଠିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରୟାଗରାଜର ଐତିହାସିକ ମହାକୁମ୍ଭ ଆସନ୍ତାକାଲି ମହାଶିବରାତ୍ରୀ ଅବସରରେ ଆନୁଷ୍ଠାନିକ ଭାବେ ଶେଷ ହେବ। ଏହାକୁ ଦିବ୍ୟ ଓ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରୟାଗରାଜ ଜିଲ୍ଲା ମାଜିଷ୍ଟ୍ରେଟ୍ ରବୀନ୍ଦ୍ର କୁମାର ମାଦଣ୍ଡ କହିଛନ୍ତି, ମହାକୁମ୍ଭକୁ ସ୍କରଣୀୟ କରିବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁବିଧାକୁ ପ୍ରାଥମିକତା ଦିଆଯାଉଛି ଏବଂ ସ୍ନାନଘାଟ ଓ ମନ୍ଦିର ପରିସରରେ ନିୟମିତ ଭାବେ ସ୍ୱଚ୍ଛତା ଉପରେ ଧ୍ୟାନ ଦିଆଯାଇଛି। ମହାଶିବରାତ୍ରୀ ଦୃଷ୍ଟିରୁ ଆସନ୍ତାକାଲି ଅକ୍ଷୟବଟ ଏବଂ ସରସ୍ୱତୀ କୂପ ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବୈଠକରେ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସଞ୍ଜୀବ ମଲ୍ଲିକ ପ୍ରମୁଖ ଯୋଗଦେଇ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମରେ 5 ବର୍ଷରେ 5,000 କୋଟି ଟଙ୍କା ବିନିଯୋଗ କରାଯିବ ବୋଲି କହିଛନ୍ତି। ନୟାଗଡ଼ଠାରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆକାଂକ୍ଷିତ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। ଆକାଂକ୍ଷିତ ବ୍ଲକ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ 39ଟି ସୂଚକାଙ୍କ ଉପରେ ଜିଲ୍ଲାପାଳ ସମସ୍ତ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନସେବା ସଚେତନତା କର୍ମୀମାନେ ନୟାଗଡ଼ ଖେଳପଡ଼ିଆକୁ ପରିଷ୍କାର କରିଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଚାଲିଥିବା ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ ପ୍ରତିଯୋଗିତାରେ ଆଜି ପୁରୁଷ ବର୍ଗରେ 2 ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ଟି ଆୟାରଲାଣ୍ଡ ଓ ଜର୍ମାନୀ ଓ ଦ୍ୱିତୀୟଟି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ମହିଳା ବର୍ଗରେ ଅପରାହ୍ନ 5:15ରେ ଭାରତ ଏବଂ ନେଦରଲ୍ୟାଣ୍ଡସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଗତକାଲିର ମ୍ୟାଚ୍ରେ ନେଦରଲ୍ୟାଣ୍ଡସ୍ ଭାରତକୁ 4-2 ଗୋଲ୍ରେ ପରାସ୍ତ କରିଛି। ଆୟକର ଜମା କରୁଥିଲେ ହିତାଧିକାରୀଙ୍କ ରାସନ କାର୍ଡ କଟିବ ନାହିଁ ବୋଲି କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ। ମାର୍ଚ୍ଚ 31 ପର୍ଯ୍ୟନ୍ତ ଧାନ କିଣା ପାଇଁ ଶେଷ ତାରିଖ ଧାର୍ଯ୍ୟ। ପୁରୀ ରଥଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ଆସନ୍ତାକାଲି ମହାଶିବରାତ୍ରୀ ଉପଲକ୍ଷେ ଶୈବପୀଠଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ। ଏବଂ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଆଜି ଖେଳାଯିବ 3 ମ୍ୟାଚ୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ରେ।